ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆରିତାର ଆଖରପାଖର ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଇବା କାଲତକେଟା ସାମୁଦ୍ରିକ ଝଡ଼ ରୂପ ନେବା। ଏବାବଦେ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସାମୁଦ୍ରିକ ଝଡ଼ ଉପକୂଳ ଛୁଇଁବାର ବେଳେ ପବନର ବେଗ 100-120 କିଲୋମିଟର ତକ ହୋଇପାରେ। ସେଆଡ଼େ ସାମୁଦ୍ରିକ ଝଡ଼ ଦାନାକେ ନଜରତି ରଖିକରି ରାଜ୍ୟ ସରକାରଙ୍କ ତରଫୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ମୂଲ ହୋଇଛି। ଏଟା ଉତ୍ତର ପଶ୍ଚିମ ଦିଗ୍କେ ଗତି କରିକରି ଗୁରୁବାର ସକାଳ ତକ ଓଡ଼ିଶା ଆଉ ପଶ୍ଚିମବଙ୍ଗ ଇଲାକା ଛୁଇଁପାରେ। ବାତ୍ୟା ଆଉ ବାତ୍ୟା ଉତାରୁ ବଢ଼ିସ୍ଥିତିର ମୁକାବିଲା ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ଜିରୋ କେଜୁଆଲିଟି ସୁନିଶ୍ଚିତ କରବାର ଲାଗି ବୈଠକଟି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏତାର ସହାୟତା ସବୁ ସମ୍ଭାବ୍ୟ ପ୍ରଭାବିତ ଇଲାକାକେ ଚିହ୍ନଟ କରିକରି ବିପଦ ଥିବାର ଇଲାକାନୁ ଲୋକକୁ 100% ସ୍ଥାନାନ୍ତରଣ କରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ବାତ୍ୟା ଆଶ୍ରୟସ୍ଥଳୀମାନଙ୍କେ ଦରକାରୀ ଖାଇବା ଦରବ ପିଇବାର ପାନ ଉଷୁ ଆର୍ ଶିଶୁ ଖାଦ୍ୟ ମହଜୁଦ ରଖବାର ଲାଗି ସେ ବୈଠକଟି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ଭାବ୍ୟ ବାତ୍ୟାକେ ନଜରଥି ରଖିକରି ଉତ୍ତର ଆଉ କେନ୍ଦ୍ର ଓଡ଼ିଶାର 14 ଜିଲ୍ଲାର ସ୍କୁଲମାନଙ୍କୁ ଆଇବା କାଲିଠାନୁ 25 ତାରିଖ ତକ ଛୁଟି ଘୋଷଣା କରାଯାଇଛି। ଏ ବାବଦେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫୁ ସ୍କୁଲ ଆର୍ ଗଣଶିକ୍ଷା ବିଭାଗକେ ସୂଚନା ଦିଆଯାଇଥିବାର ଜଣାପଡ଼ିଛି। ସେଆଡ଼େ ବାତ୍ୟାକେ ନଜରଥି ରଖିକରି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ବିଭାଗ ତରଫୁ ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରଶାସନକେ ତୟାର ରହିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଜିଲ୍ଲା ସବ୍ଡିଭିଜନ ବ୍ଲକ ସ୍ତରନ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସବୁ ଡାକ୍ତରଖାନାନୁ ଭରପୁର ପରିମାଣର ଉଷୁ ଓଆର୍ଏସ୍ ହେଲୋଜେନ୍ ଟାବ୍ଲେଟ୍ ବ୍ୟବସ୍ଥା କରବାର ଆର୍ ଦରକାର ହେଲେ ଗର୍ଭବତୀ ମହିଳାମାନଙ୍କୁ ପାଖର ମେଟର୍ନିଟି ଗୃହକେ ସ୍ଥାନାନ୍ତର କରବାର ଲାଗି ବିଭାଗ ତରଫୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶା ଗସ୍ତକେ ସ୍ଥଗିତ କରାଯାଇଛି। ଏ ବାବଦେ ରାଷ୍ଟ୍ରପତି ଭବନ ତରଫୁ ମୁଖ୍ୟ ଶାସନ ସଚିବ ଆର୍ ରାଜ୍ୟପାଳଙ୍କ ସଚିବଙ୍କୁ ସୂଚନା ଦିଆଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ରାଷ୍ଟ୍ରପତି ଆଇବା କାଲିନୁ 25 ତାରିଖ ତକ 3 ଦିନିଆ ଓଡ଼ିଶା ଗସ୍ତଥି ଆସବାର କାର୍ଯ୍ୟକ୍ରମ ଥିଲା। ସମ୍ଭାବ୍ୟ ବାତ୍ୟାର ଲାଗି ଉଦ୍ଧାର ଆର୍ ରିଲିଫ ବ୍ୟବସ୍ଥାତି ହେଲିକପ୍ଟର ବ୍ୟବହାର କରାଯିବା। କେନ୍ଦ୍ର ସରକାର ଇ ହେଲିକପ୍ଟର ଯୋଗାଇ ଦେବେ ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଗୋଟିଏ ସମୀକ୍ଷା ବୈଠକ ଉତ୍ତରୁ ସେ କହିଛନ୍ତି ଯେ ଆଇବା କାଲି ତକ୍ ଇସବୁ ହେଲିକପ୍ଟର ପହଞ୍ଚିଯିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରୁ 5ମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ। ଶ୍ରେଷ୍ଠ ରାଜ୍ୟ ବର୍ଗନୁ ଓଡ଼ିଶା ପହିଲା ପୁରସ୍କାର ପାଇବାରକେ ମନୋନୀତ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ, ଗୁଜରାଟ ଆର୍ ପୁଡୁଚେରୀ ମିଳିତ ଭାବେ ତୃତୀୟ ପୁରସ୍କାର ପାଇବେ। ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 3% ବଢ଼ାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏ ଘୋଷଣା ଅନୁସାରେ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 50%ରୁ 53%କେ ବଢ଼ିଛି। ଏଟା ଗଲା ଜୁଲାଇ ମାସର 1 ତାରିଖରୁ ପିଛିଲା ଭାବେ ଲାଗୁ ହେବା। ବଢ଼ତି ମହଙ୍ଗା ଭତ୍ତା ଏ ମାସର ଦରମାଥି ନଗଦ ଆକାରରେ ମିଳିବା ବୋଲି କୁହାଯାଇଛି। ଏତାର ସହିତ ପେନ୍ସନ୍ଭୋଗୀମାନଙ୍କର ଟିଆଇ ଥିଭିଲ୍ 3% ବଢ଼ାଯାଇଛି। ଏଥି 7,500,000 ସରକାରୀ କର୍ମଚାରୀ ପେନ୍ସନ୍ଭୋଗୀ ଉପକୃତ ହେବେ। ଆଇବା ମାସନୁ ରାଜ୍ୟ ଖରିଫ ଫସଲର ଧାନଘିନା କାମକେ ଦଲାଲ ଆଲ୍ ଦୁର୍ନୀତି ମୁକ୍ତ କରବାରକେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଧାନ ଘିନ୍ବାର 48 ଘଣ୍ଟା ଭିତରେ ଚାଷୀମାନଙ୍କର ବ୍ୟାଙ୍କ ଖାତାକେ ସବୁ ଅର୍ଥରାଶି ପଠାବାର ଉପରେ ସେ ଜୋର୍ ଦେଇଛନ୍ତି। ନିୟନ୍ତ୍ରିତ ବଜାର କମିଟିମାନଙ୍କେ ଧାନର ଗୁଣମାନ ଯାଞ୍ଚ କରବାର ଲାଗି ଭିତ୍ତିଭୂମି ଆର୍ ମେସିନ୍ ଯୋଗାଇ ଦିଆଯିବା। ଓଡ଼ିଶା ନ୍ୟାୟିକ ସେବା ଓ ଜେଏସ୍ର ମୁଖ୍ୟ ଲିଖିତ ପରୀକ୍ଷା ଆଇବା ମାସର 3 ତାରିଖରୁ ମୂଲ ହେବା। ଏଥିଲାଗି ଭୁବନେଶ୍ୱରନୁ 2ଟା ଆର୍ କଟକ ଆର୍ ସମ୍ବଲପୁରନୁ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ଓଡ଼ିଶା ଲୋକସେବା ଆୟୋଗ ତରଫୁ କୁହାଯାଇଛି। ସମ୍ବଲପୁର ଜିଲ୍ଲା ଲପଙ୍ଗାନୁ ଥିବାର ଓପିଟିସିଏଲ୍ର 132/33 କେଭି ଗ୍ରିଡ୍ ଷ୍ଟେସନ୍ର ବଛିରିକିଆ ଦେଖରେଖ କାମ ହେବା। ଏଥିଲାଗି ଆଜି ସକାଳର 7 ବଜେ ଉପରବେଳା 4 ବଜା ତକ ଠେଲକୁଲି, ଟାମ୍ପରକେଲା, ଖିଣ୍ଡା, ଲପଙ୍ଗା, କତରବଗା, ରେଙ୍ଗାଲି, ସର୍ଦ୍ଧାପାଲି ଆର୍ ହେତାର ଆଖରପାଖର ଇଲାକାରେ ବିଜୁଳି ଯୋଗାଣ ବନ୍ଦ ରହିବା ବୋଲି ଟିପିଡବ୍ଲ୍ୟୁଓଡିଏଲ୍ ତରଫୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫୁ ସମ୍ବଲପୁର ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ 1ଠାରେ ରାଷ୍ଟ୍ରୀୟ ଏକତା ପର୍ବ ଅନୁଷ୍ଠିତ ହୋଇଥିଲା। ଏଥି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରୁ 321 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟିଏସ୍ କୁମାର ଉଦ୍ଘାଟନ କରିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ଗୋଟିଏ ଖେଳଥି ଅରେଡ଼ା ଦଲ ଜିତିକରି ଆଗକେ ବଢ଼ିଛ। ଅରେଡ଼ା ଦଲ 1-0 ଗୋଲ୍ଥି ଡୁଆଝର ଏକାଦଶକେ ହରାଇଥିଲେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।